ଆମ ସାଇ ବରମୁଣ୍ଡା ଗୋଦାମ ସାଇ, ମୋ ନାଁ ହଉଛି ନୟନ ବେହେରା। ଆମ ସାଇରେ ମିଟିଂ ବସିଥିଲୁ, 60-80 ଘର ଲୋକ ସବୁ। ସନ୍ଧ୍ୟା 4 ବେଳେ 3:30 ମ୍ୟାଡାମ ସାର ଆସିଲେ, 4 ବେଳେ ଆମର ମିଟିଂ ବସିଥିଲୁ। ଆମେ ଆଗ ଯୋଉ ପାଣି ପାଉନଥିଲୁ, ଆଜି 12 କାଲି 12 ଯାଇ ଆମେ ଅପେକ୍ଷା କରିକି ରହୁଥିଲୁ, ପାଣି ଆସିଲେ ଗାଧୋଉବୁ, ରୋଷେଇ କରିବୁ, ଠାକୁର ପୂଜା କରିବୁ। କିନ୍ତୁ ଏବେ ଆମେ ଯୋଉ 60-80 ଘର ମିଟିଂ କରିକିରି ଆମେ ବସିଲାଠୁ ପାଣି କଣ୍ଟିନ୍ୟୁସେ ପାଉ, ପାଣିଟା ଆସୁଛି। ସେଇଟା ଆମର ପାଣିରେ ବେଶୀ ଅସୁବିଧା ହଉଥିଲା ବୋଲିକିରି ଆମେ ବହୁତ ମନ ଦୁଃଖରେ ରହୁଥିଲୁ, କିନ୍ତୁ ପାଣିଟା ଏବେ ମିଟିଂଠୁ ପାଣିଟା ଆସୁଛି, ଆମେ ବହୁତ ଖୁସି। ଆପଣମାନଙ୍କୁ ଧନ୍ୟବାଦ।